ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି ନେଇ ଆଜିଠାରୁ ତିନିଦିନିଆ ସେସେଲ୍ସ ଗସ୍ତ କରିବେ ପ୍ରଧାନମନ୍ତ୍ରୀ। ଭାରତର ପ୍ରଥମ ସମବାୟ ଆଧାରିତ ଟ୍ୟାକ୍ସି ସେବା ଭାରତ ଟ୍ୟାକ୍ସିର ଆଜି ଶୁଭାରମ୍ଭ କରିବେ ସ୍ୱରାଷ୍ଟ୍ରମନ୍ତ୍ରୀ। ଅପରେସନ୍ ଆମିସ୍ତାଦ ଅଧୀନରେ ଭେନେଜୁଏଲାର ଭୂକମ୍ପ ପୀଡ଼ିତଙ୍କ ପାଇଁ ମାନବିକ ସହାୟତା ସାମଗ୍ରୀ ପଠାଇଲା ଭାରତ। ତାମିଲନାଡୁର କଳ୍ପକମ୍ ପରମାଣୁ ଗବେଷଣା କେନ୍ଦ୍ରରେ ବିଶ୍ୱର ପ୍ରଥମ ହାଇଡ୍ରୋଜେନ୍ ଉତ୍ପାଦନ କେନ୍ଦ୍ର ଉଦ୍ଘାଟିତ ଏବଂ ଏଫ୍ଆଇଏଚ୍ ପୁରୁଷ ପ୍ରୋ ଲିଗ୍ ହକିରେ 7-1 ଗୋଲ୍ରେ ପାକିସ୍ତାନକୁ ପରାସ୍ତ କଲା ଭାରତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜିଠାରୁ ତିନିଦିନିଆ ସରକାରୀ ଗସ୍ତରେ ସେସେଲ୍ସ ଗସ୍ତ କରିବେ। ସେସେଲ୍ସର ରାଷ୍ଟ୍ରୀୟ ଦିବସର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ଶ୍ରୀ ମୋଦି ମୁଖ୍ୟ ଅତିଥି ଭାବେ ଯୋଗଦେବେ। ପ୍ରଧାନମନ୍ତ୍ରୀ ଶେଷଥର ପାଇଁ 2015 ମସିହାରେ ସେସେଲ୍ସ ଗସ୍ତ କରିଥିଲେ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଏହି ସମାରୋହରେ ଭାରତୀୟ ପ୍ରତିରକ୍ଷା ବାହିନୀର ଏକ ଦଳ ଏବଂ ନୌସେନାର 2 ଯୁଦ୍ଧ ଜାହାଜ ଅଂଶଗ୍ରହଣ କରିବେ। ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ସେସେଲ୍ସର ରାଷ୍ଟ୍ରପତି ଡକ୍ଟର ପ୍ୟାଟ୍ରିକ୍ ହର୍ମିନିଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ। ପ୍ରଧାନମନ୍ତ୍ରୀ ସେସେଲ୍ସର ଜାତୀୟ ବିଧାନସଭାକୁ ମଧ୍ୟ ସମ୍ବୋଧିତ କରିବା ସହ ସେଠାରେ ବସବାସ କରୁଥିବା ଭାରତୀୟ ସମ୍ପ୍ରଦାୟ ସଦସ୍ୟଙ୍କ ସହ ମତ ବିନିମୟ କରିବେ। ଶ୍ରୀ ମୋଦି ଆଜି ସେଠାକାର ଉଦ୍ଭିଦ ଉଦ୍ୟାନରେ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଯୋଗଦେବା ସହ ସେସେଲ୍ସ କୋଷ୍ଟଗାର୍ଡ ଘାଟି ପରିଦର୍ଶନ କରିବେ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ଗୁଜରାଟର ଗାନ୍ଧୀନଗରସ୍ଥିତ ମହାତ୍ମା ମନ୍ଦିରରେ ଭାରତର ପ୍ରଥମ ସମବାୟ ଆଧାରିତ ଟ୍ୟାକ୍ସି ସେବା ଭାରତ ଟ୍ୟାକ୍ସିର ଶୁଭାରମ୍ଭ କରିବେ। ତିନିଦିନିଆ ଗୁଜରାଟ ଗସ୍ତରେ ଯାଇଥିବା ଶ୍ରୀ ଶାହା ଆଜି ସେଠାରେ କେତେକ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିବାର କାର୍ଯ୍ୟକ୍ରମ ରହିଛି। ଆମ ସମ୍ଭାଦଦାତାଙ୍କ ସୂଚନା ଅନୁଯାୟୀ କାର୍ଯ୍ୟକ୍ରମରେ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ, ଉପମୁଖ୍ୟମନ୍ତ୍ରୀ ହର୍ଷ ସାଂଘଭି, ସମବାୟ କ୍ଷେତ୍ରର ପ୍ରତିନିଧି ଏବଂ 4,000 ଅଧିକ ଡ୍ରାଇଭର ଅଂଶଗ୍ରହଣ କରିବେ। ଅମୁଲ, ଇଫ୍କୋ, ନାବାର୍ଡ ସହିତ 8 ପ୍ରମୁଖ ସମବାୟ ସଂସ୍ଥାର ସହଯୋଗରେ ଭାରତ ଟ୍ୟାକ୍ସି ଯୋଜନା କାର୍ଯ୍ୟକାରୀ ହେଉଛି। ଏଥିରେ ଶୂନ୍ୟ କମିଶନ ମଡେଲ ଆଧାରରେ ଚାଳକମାନଙ୍କୁ ସର୍ବାଧିକ ଆର୍ଥିକ ଲାଭ ପ୍ରଦାନ କରାଯିବ ବୋଲି ଲକ୍ଷ୍ୟ ରଖାଯାଇଛି। କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଆସନ୍ତାକାଲି ଓ 29 ତାରିଖରେ ନୂଆଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ଜାତୀୟ ଗ୍ରାମୀଣ ବିକାଶ ସମ୍ମିଳନୀ 2026 ଅଧ୍ୟକ୍ଷତା କରିବେ। ଏହି ଦୁଇଦିନିଆ ସମ୍ମିଳନୀରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଗ୍ରାମୀଣ ବିକାଶ ମନ୍ତ୍ରୀ, ବରିଷ୍ଠ ସରକାରୀ ଅଧିକାରୀ ଏବଂ ବିଶେଷଜ୍ଞମାନେ ଅଂଶଗ୍ରହଣ କରି ସମସ୍ତ ଗ୍ରାମୀଣ ବିକାଶ ଯୋଜନାଗୁଡ଼ିକର ସମୀକ୍ଷା କରିବେ। କୋଲକାତାର ତାରାତାଲା ଅଞ୍ଚଳରେ କୋଠା ଭୁଷୁଡ଼ି ପଡ଼ିବା ଘଟଣାରେ ମୃତକଙ୍କ ସଂଖ୍ୟା 16 ବୃଦ୍ଧି ପାଇଛି। ଆହତମାନଙ୍କୁ ବିଭିନ୍ନ ହସ୍ପିଟାଲରେ ଚିକିତ୍ସା କରାଯାଉଛି। ଏହି ଘଟଣାରେ ଜଣେ ସରକାରୀ ଅଧିକାରୀଙ୍କ ସମେତ 6 ପୁଲିସ୍ ଗିରଫ କରିଛି। ଘଟଣାର ତଦନ୍ତ ପାଇଁ ରାଜ୍ୟ ସରକାର ଏକ ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଗଠନ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୃତକଙ୍କ ନିକଟତମ ସମ୍ପର୍କୀୟଙ୍କୁ 2,00,000 ଏବଂ ଆହତମାନଙ୍କ ପାଇଁ 50,000 ଲେଖାଏଁ ଆର୍ଥିକ ସହାୟତା ଘୋଷଣା କରିଥିବାବେଳେ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ମୃତକଙ୍କ ନିକଟତମ ସମ୍ପର୍କୀୟଙ୍କୁ 10,00,000 ଏବଂ ଆହତମାନଙ୍କ ପାଇଁ 1,00,000 ସହାୟତା ଘୋଷଣା କରିଛନ୍ତି। ଭେନେଜୁଏଲାରେ ଘଟିଥିବା ଭୟଙ୍କର ଭୂକମ୍ପ ପରେ ଭାରତ ଅପରେସନ୍ ଆମିସ୍ତାଦ ଆରମ୍ଭ କରିଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଏହି ଅଭିଯାନର ଅଂଶ ଭାବେ ଭାରତୀୟ ବାୟୁସେନାର 2 C-17 ଗ୍ଲୋବ୍ ମାଷ୍ଟର ବିମାନ ଆଜି ସକାଳେ ଭେନେଜୁଏଲା ଅଭିମୁଖେ ଯାତ୍ରା କରିଛି। ଏହି ବିମାନଗୁଡ଼ିକରେ ମାନବିକ ସହାୟତା ସାମଗ୍ରୀ ସହ 41 ଉଦ୍ଧାରକାରୀ ଦଳ ପଠାଯାଇଛି। ସେଠାରେ ଆହତମାନଙ୍କୁ ଚିକିତ୍ସା ସେବା ଯୋଗାଇ ଦେବା ଲାଗି ଚିକିତ୍ସା ଟାସ୍କଫୋର୍ସ, ଭାରତୀୟ ସେନାର ଫିଲ୍ଡ ହସ୍ପିଟାଲ ୟୁନିଟ୍, ଔଷଧ, 30 ସହାୟତା ସାମଗ୍ରୀ, 6 ଔଷଧ ଓ ଚିକିତ୍ସା ଉପକରଣ ସମେତ 2 ପୋର୍ଟେବୁଲ୍ ହସ୍ପିଟାଲ ପଠାଯାଇଛି। ଅନ୍ୟପକ୍ଷରେ ଭେନେଜୁଏଲାରେ ଭୂମିକମ୍ପ ଜନିତ ମୃତ୍ୟୁ ସଂଖ୍ୟା 920 ବୃଦ୍ଧି ପାଇଛି। ପ୍ରାୟ 3,300 ଲୋକ ଆହତ ହୋଇଛନ୍ତି। ଧ୍ୱଂସସ୍ତୂପ ମଧ୍ୟରେ ଉଦ୍ଧାରକାରୀ ଦଳ ଜୀବନ ରକ୍ଷା ପାଇଁ ତ୍ୱରିତ ଅଭିଯାନ ଚଳାଇଛନ୍ତି। ଅଯୋଧ୍ୟାର ଏକ ଅଦାଲତ ଶ୍ରୀରାମ ମନ୍ଦିର ଦାନରାଶି ହେରଫେର ଅଭିଯୋଗ ମାମଲାରେ ଗିରଫ 8 ଅଭିଯୁକ୍ତଙ୍କୁ ଆସନ୍ତା 29 ତାରିଖ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତକୁ ପଠାଇଛନ୍ତି। ଗିରଫ ପରେ ସେମାନଙ୍କୁ ସ୍ଥାନୀୟ ଅଦାଲତରେ ହାଜର କରାଯାଇଥିଲା। ଅଯୋଧ୍ୟା ମୁଖ୍ୟ ନ୍ୟାୟିକ ମାଜିଷ୍ଟ୍ରେଟ୍ ଅଦାଲତର ସରକାରୀ ଓକିଲ କେସି ବର୍ମା କହିଛନ୍ତି ଆସନ୍ତା ସୋମବାର ପୁଣିଥରେ ଅଭିଯୁକ୍ତମାନଙ୍କୁ ଅଦାଲତରେ ହାଜର କରାଯିବ। ସେ କହିଛନ୍ତି ଅଭିଯୁକ୍ତମାନଙ୍କଠାରୁ ମୋଟ 79,85,000 ଜବତ କରାଯାଇଛି। ତେବେ ଷଡ଼ଯନ୍ତ୍ରରେ ସମ୍ପୃକ୍ତ ଥିବା ସୁବାସଙ୍କଠାରୁ କୌଣସି ଟଙ୍କା ଜବତ ହୋଇନଥିବା ସେ କହିଛନ୍ତି। ଦୁର୍ନୀତି ନିବାରଣ ଆଇନ ଅଧୀନ ମାମଲାର ବିଚାର କରୁଥିବା ସ୍ୱତନ୍ତ୍ର ଅଦାଲତ ଛୁଟି ଥିବାରୁ ମାମଲାର ଶୁଣାଣି ସୋମବାର ପର୍ଯ୍ୟନ୍ତ ସ୍ଥଗିତ ରହିଛି। ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରେ କେତେଜଣ ସରକାରୀ ଓ ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆର କର୍ମଚାରୀ ରହିଥିବା ଜଣାପଡ଼ିଛି। କେନ୍ଦ୍ର ପରମାଣୁ ଶକ୍ତି ବିଭାଗ ସଚିବ ଅଜିତ କୁମାର ମହାନ୍ତି ତାମିଲନାଡୁ କଳ୍ପକମ୍ ସ୍ଥିତ ଇନ୍ଦିରା ଗାନ୍ଧି ପରମାଣୁ ଗବେଷଣା କେନ୍ଦ୍ର ଆଇଜିସିଏଆର୍ରେ ବିଶ୍ୱର ପ୍ରଥମ ହାଇଡ୍ରୋଜେନ୍ ଉତ୍ପାଦନ କେନ୍ଦ୍ରର ଉଦ୍ଘାଟନ କରିଛନ୍ତି। ଏହି କେନ୍ଦ୍ରରେ ଫାଷ୍ଟ ବ୍ରିଡର୍ ଟେଷ୍ଟ ରିଆକ୍ଟରରୁ ଉତ୍ପାଦିତ ପରମାଣୁ ପ୍ରକ୍ରିୟା ଉତ୍ତାପକୁ ବ୍ୟବହାର କରି କପର କ୍ଲୋରିନ୍ ଥର୍ମୋକେମିକାଲ ସାଇକେଲ ଆଧାରିତ ହାଇଡ୍ରୋଜେନ୍ ଉତ୍ପାଦନ କରାଯିବ। ଏହି ଅବସରରେ ଡକ୍ଟର ମହାନ୍ତି କହିଛନ୍ତି, ହାଇଡ୍ରୋଜେନ୍ ଉତ୍ପାଦନ ଭଳି ସ୍ୱଚ୍ଛ ଶକ୍ତି ପ୍ରଯୁକ୍ତି ସହ ପରମାଣୁ ଶକ୍ତିର ସମନ୍ୱୟ ସ୍ଥାୟୀ ଶକ୍ତି ଭବିଷ୍ୟତ ଗଠନ ଦିଗରେ ଏକ ରଣନୈତିକ ପଦକ୍ଷେପ ସାବ୍ୟସ୍ତ ହେବ। ଏହାଦ୍ୱାରା ଅଙ୍ଗାରକମୁକ୍ତ ଓ ନିରନ୍ତର ବିଦ୍ୟୁତ୍ ଯୋଗାଣ କରିବାର କ୍ଷମତା ଥିବା ପରମାଣୁ ଶକ୍ତି ହାଇଡ୍ରୋଜେନ୍ ଉତ୍ପାଦନ ସହ ଭାରତର ଶକ୍ତି ସୁରକ୍ଷା, ଅଙ୍ଗାରକ ନିର୍ଗମନ ହ୍ରାସ ଏବଂ ଦୀର୍ଘକାଳୀନ ସ୍ଥାୟୀ ବିକାଶ ଲକ୍ଷ୍ୟ ପୂରଣରେ ସହାୟକ ହେବ। ବାର୍କ ଏବଂ ଆଇଜିସିଏଆର୍ର ମିଳିତ ଉଦ୍ୟମରେ ଦୀର୍ଘଦିନର ଗବେଷଣା, ପ୍ରକ୍ରିୟା ବିକାଶ, ଯନ୍ତ୍ରାଂଶ ନିର୍ମାଣ, ସ୍ଥାପନ, ପରୀକ୍ଷଣ ଓ କାର୍ଯ୍ୟକ୍ଷମ କରାଯିବା ପରେ ଏହି କେନ୍ଦ୍ର କାର୍ଯ୍ୟକ୍ଷମ ହୋଇଥିବା ମନ୍ତ୍ରଣାଳୟ ସୂଚନା ଦେଇଛି। ଆଇଆଇଟି ବମ୍ବେ ଏବଂ ନ୍ୟୁୟର୍କର ଷ୍ଟେଟ୍ ୟୁନିଭର୍ସିଟି ଅଫ୍ ନ୍ୟୁୟର୍କ ଓଲ୍ଡ ୱେଷ୍ଟବେରୀ ମଧ୍ୟରେ ଇଞ୍ଜିନିୟରିଂ, ଗବେଷଣା, ପ୍ରଯୁକ୍ତିବିଦ୍ୟା ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ସହଯୋଗର ସମ୍ଭାବନା ଅନ୍ୱେଷଣ ପାଇଁ ସ୍ୱାକ୍ଷରିତ ପ୍ରସ୍ତାବକୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସ୍ୱାଗତ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ଶ୍ରୀ ପ୍ରଧାନ କହିଛନ୍ତି, ଜାତୀୟ ଶିକ୍ଷାନୀତି 2020 ଭାରତରେ ଉଚ୍ଚଶିକ୍ଷାର ଆନ୍ତର୍ଜାତିକୀକରଣ ଉପରେ ବିଶେଷ ଗୁରୁତ୍ୱ ଦେବା ସହିତ ପ୍ରମୁଖ ଶିକ୍ଷାନୁଷ୍ଠାନ ଏବଂ ବିଶ୍ୱର ଅଗ୍ରଣୀ ବିଶ୍ୱବିଦ୍ୟାଳୟଗୁଡ଼ିକ ମଧ୍ୟରେ ସହଭାଗିତାକୁ ପ୍ରୋତ୍ସାହିତ କରୁଛି। ସେ କହିଛନ୍ତି, ଏଭଳି ସହଯୋଗ ଗବେଷଣା ସଂସ୍କୃତିକୁ ସମୃଦ୍ଧ କରିବା ସହ ଛାତ୍ରଛାତ୍ରୀ, ଗବେଷକ ଓ ଶିକ୍ଷାର୍ଥୀଙ୍କ ପାଇଁ ନୂଆ ସୁଯୋଗ ଉନ୍ମୁକ୍ତ କରିବ। ଏହି ପଦକ୍ଷେପ ବିଶ୍ୱସ୍ତରୀୟ ଆହ୍ୱାନର ମୁକାବିଲା କରିବା ସହ ଭାରତର ବୌଦ୍ଧିକ ସାମର୍ଥ୍ୟକୁ ବିଶ୍ୱ ଦରବାରରେ ପହଞ୍ଚାଇବ ବୋଲି ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି। ଅରୁଣାଚଳ ପ୍ରଦେଶରେ ହୋଇଥିବା ଆକସ୍ମିକ ବନ୍ୟାରେ ନିଖୋଜ ଚାରିଜଣଙ୍କ ସନ୍ଧାନ ଓ ଉଦ୍ଧାର କାର୍ଯ୍ୟ ତୃତୀୟ ଦିନ ସୁଦ୍ଧା ସଫଳ ହୋଇନାହିଁ। ସନ୍ଧାନ ଉଦ୍ଧାର କାର୍ଯ୍ୟରେ ସ୍ଥାନୀୟ ଜନସାଧାରଣ, ପୂର୍ବତନ ପୁଲିସ୍ କର୍ମଚାରୀ ଓ ସୈନିକ ଏବଂ 23 ଜଣ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ଯବାନ ସାମିଲ ହୋଇଛନ୍ତି। ସୂଚନା ଅନୁଯାୟୀ ସେଠାକାର ଭିକେଭି ସ୍କୁଲରେ ସ୍ଥାପିତ ଅସ୍ଥାୟୀ ଆଶ୍ରୟସ୍ଥଳରେ 62 ଜଣ ରହିଛନ୍ତି। ଜିଲ୍ଲା ପ୍ରଶାସନର କ୍ଷୟକ୍ଷତି ଆକଳନ ଅନୁଯାୟୀ ନିପ୍କୋ କଲୋନୀରେ 30ଘର ସମ୍ପୂର୍ଣ୍ଣ ଭାସିଯାଇଥିବା ବେଳେ 52ଘର କ୍ଷତିଗ୍ରସ୍ତ ହୋଇଛି। କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲ କହିଛନ୍ତି, ଭାରତ ବ୍ରିଟେନ୍ ସମ୍ପର୍କ ଉଭୟ ଦେଶ ମଧ୍ୟରେ ରଣନୈତିକ, ଆର୍ଥିକ ଓ ବାଣିଜ୍ୟ ଚୁକ୍ତି ମାଧ୍ୟମରେ ନିର୍ଣ୍ଣାୟକ ଦିଗକୁ ଅଗ୍ରସର ହେଉଛି। ଗତକାଲି ଲଣ୍ଡନରେ ଏକ ବାଣିଜ୍ୟିକ ଅଧିବେଶନରେ ଉଦ୍ବୋଧନ ଦେଇ ଶ୍ରୀ ଗୋୟଲ କହିଛନ୍ତି, ବିଭିନ୍ନ କ୍ଷେତ୍ରର ନେତାମାନଙ୍କ ସହ ଆଲୋଚନା ସଫଳ ହୋଇଛି। ଆମେରିକା ମଧ୍ୟସ୍ଥତାରେ ଇସ୍ରାଏଲ୍ ଓ ଲେବାନନ ମଧ୍ୟରେ ସ୍ଥାୟୀ ଶାନ୍ତି ଏବଂ ସୁରକ୍ଷା ପ୍ରତିଷ୍ଠା ପାଇଁ ଏକ ଚୁକ୍ତି ଚୂଡ଼ାନ୍ତ ହୋଇଥିବା ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ କହିଛନ୍ତି। ପ୍ରସ୍ତାବିତ ଚୁକ୍ତିରେ ଯୁଦ୍ଧବିରତି ବ୍ୟବସ୍ଥା ରହିଛି, ତେବେ ଏଥିଲାଗି ହେଜବୋଲା ସମସ୍ତ ଆକ୍ରମଣ ବନ୍ଦ କରିବା ସହ ଦକ୍ଷିଣ ଲେବାନନରୁ ସୈନ୍ୟ ପ୍ରତ୍ୟାହାର କରିବା ସର୍ତ୍ତ ରହିଛି। ସୂଚନା ଅନୁଯାୟୀ ଆମେରିକାର ମଧ୍ୟସ୍ଥତା ଓ ସହଯୋଗରେ ଲେବାନନ ଏବଂ ଇସ୍ରାଏଲ୍ ସରକାରଙ୍କ ମଧ୍ୟରେ ଏହି ଚୁକ୍ତି ସମ୍ପନ୍ନ ହୋଇଛି। ହର୍ମୁଜ୍ ପ୍ରଣାଳୀରେ ଏକ ବାଣିଜ୍ୟିକ ଜାହାଜ ଉପରେ ଡ୍ରୋନ୍ ଆକ୍ରମଣର ପ୍ରତିକ୍ରିୟା ସ୍ୱରୂପ ଆମେରିକା ଇରାନ୍ ଉପରେ ଆକ୍ରମଣ କରିଛି। ଆମେରିକାର ସେଣ୍ଟ୍ରାଲ୍ କମାଣ୍ଡ ସେଣ୍ଟକମ୍ ପକ୍ଷରୁ ଜାରି ସୂଚନା ଅନୁଯାୟୀ ଇରାନ୍ର କ୍ଷେପଣାସ୍ତ୍ର ଓ ଡ୍ରୋନ୍ ଉତ୍କ୍ଷେପଣ କେନ୍ଦ୍ର ସହ ଉପକୂଳବର୍ତ୍ତୀ ରାଡାର୍ କେନ୍ଦ୍ରଗୁଡ଼ିକ ଉପରେ ଆକ୍ରମଣ କରାଯାଇଛି। ଆକ୍ରମଣର କିଛି ସମୟ ପୂର୍ବରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଥିଲେ, ଯୁଦ୍ଧବିରତି ଚୁକ୍ତି ଉଲ୍ଲଂଘନ ପାଇଁ ଇରାନ୍ ଉପରେ ଆକ୍ରମଣ କରାଯାଇପାରେ। ହର୍ମୁଜ୍ ପ୍ରଣାଳୀ ଦେଇ ଯାତାୟତ କରୁଥିବା ବାଣିଜ୍ୟିକ ଜାହାଜଗୁଡ଼ିକୁ ତେହେରାନ ଅନୁମୋଦିତ ଜଳପଥ ବ୍ୟବହାର କରିବାକୁ ପଡ଼ିବ ବୋଲି ଇରାନ୍ର ଇସ୍ଲାମିକ୍ ରିଭଲ୍ୟୁସନାରୀ ଗାର୍ଡ କର୍ପସ୍ ଆଇଆର୍ଜିସି କହିଛି। ସମ୍ପୃକ୍ତ ଅଞ୍ଚଳରେ ଆଇଆର୍ଜିସି ଏବଂ ଆମେରିକାର ସେଣ୍ଟ୍ରାଲ୍ କମାଣ୍ଡ ମଧ୍ୟରେ ଯୋଗାଯୋଗ ରକ୍ଷା କରାଯାଇ କାର୍ଯ୍ୟ କରାଯାଉଥିଲେ ମଧ୍ୟ ଏହି ନିର୍ଦ୍ଦେଶ ଜାରି କରାଯାଇଛି। ତେହେରାନର ଅନୁମୋଦନ ନଥିବା ବିକଳ୍ପ ଜଳପଥଗୁଡ଼ିକୁ ଆବଶ୍ୟକ ପଡ଼ିଲେ ବନ୍ଦ କରାଯାଇପାରେ ବୋଲି ଇରାନ୍ର ଉପବୈଦେଶିକ ମନ୍ତ୍ରୀ କହିଛନ୍ତି। ଏଫ୍ଆଇଏଚ୍ ପୁରୁଷ ପ୍ରୋ ଲିଗ୍ ହକିରେ ଭାରତ ଗତକାଲି ଲଣ୍ଡନସ୍ଥିତ ଲି ଭ୍ୟାଲି ହକି ଆଣ୍ଡ ଟେନିସ୍ ସେଣ୍ଟରରେ ଅନୁଷ୍ଠିତ ମ୍ୟାଚ୍ରେ ପାକିସ୍ତାନକୁ 7-1 ପରାସ୍ତ କରିଛି। ଭାରତ ପକ୍ଷରୁ 7 ଜଣ ଭିନ୍ନ ଭିନ୍ନ ଖେଳାଳି ଗୋଲ୍ କରିଥିଲେ। ଆସନ୍ତାକାଲି ଭାରତ ଓ ଇଂଲଣ୍ଡ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଫିଫା ବିଶ୍ୱକପ୍ର ଗ୍ରୁପ୍ ଆଇର ଶେଷ ପର୍ଯ୍ୟାୟ ମ୍ୟାଚ୍ରେ ଫ୍ରାନ୍ସ 4-1 ନରୱେକୁ ପରାସ୍ତ କରିଥିବାବେଳେ ଅନ୍ୟ ଏକ ମ୍ୟାଚ୍ରେ ସେନେଗାଲ 5-0 ଇରାକକୁ ପରାସ୍ତ କରିଛି। ପୁରୁଷ କ୍ରିକେଟ୍ରେ ବେଲ୍ଫାଷ୍ଟରେ ଗତକାଲି ଅନୁଷ୍ଠିତ 2 ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାର ପ୍ରଥମ T20 ଅନ୍ତର୍ଜାତୀୟ ମ୍ୟାଚ୍ରେ ଆୟାରଲାଣ୍ଡ 34 ରନ୍ରେ ଭାରତକୁ ପରାସ୍ତ କରିଛି। ଏହି ଶୃଙ୍ଖଳାର ଦ୍ୱିତୀୟ ତଥା ଶେଷ T20 ଅନ୍ତର୍ଜାତୀୟ ମ୍ୟାଚ୍ ଆସନ୍ତାକାଲି ଖେଳାଯିବ। ମୁଖ୍ୟ ସମ୍ବାଦ ପୁଣିଥରେ ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି ନେଇ ଆଜିଠାରୁ ତିନିଦିନିଆ ସେସେଲ୍ସ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ଭାରତର ପ୍ରଥମ ସମବାୟ ଆଧାରିତ ଟ୍ୟାକ୍ସି ସେବା ଭାରତ ଟ୍ୟାକ୍ସିର ଆଜି ଶୁଭାରମ୍ଭ କରିବେ ସ୍ୱରାଷ୍ଟ୍ରମନ୍ତ୍ରୀ ଅପରେସନ୍ ଆମିସ୍ତାଦ ଅଧୀନରେ ଭେଞ୍ଜୁଆଲାର ଭୂକମ୍ପ ପୀଡ଼ିତଙ୍କ ପାଇଁ ମାନବିକ ସହାୟତା ସାମଗ୍ରୀ ପଠାଇଲା ଭାରତ ତାମିଲନାଡୁର କଳ୍ପକମ୍ ପରମାଣୁ ଗବେଷଣା କେନ୍ଦ୍ରରେ ବିଶ୍ୱର ପ୍ରଥମ ହାଇଡ୍ରୋଜେନ୍ ଉତ୍ପାଦନ କେନ୍ଦ୍ର ଉଦ୍ଘାଟିତ ଏବଂ ଏଫ୍ଆଇଏଚ୍ ପୁରୁଷ ପ୍ରୋ ଲିଗ୍ ହକିରେ 7-1 ଗୋଲ୍ରେ ପାକିସ୍ତାନକୁ ପରାସ୍ତ କଲା ଭାରତ ସମ୍ବାଦ ଶେଷ ହେଲା।